ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ଭାରତ 2047 ମସିହା ତକ ବର୍କସ ବିକଶିତ ଅର୍ଥନୀତି ହେବାର ଦିଗ୍କେ ଆଗ୍କେ ବଢୁଛେ ଆଉ ଫି ନାଗରିକ ନିଜର ସର୍ବୋତ୍ତମ ଦକ୍ଷତା ଅନୁସାରେ ଇଥି ଯୋଗଦାନ କରୁଛନ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। 79 ସ୍ୱାଧୀନତା ଦିବସ ଆଗନୁ ଗଲାକାଲି ଦେଶବାସୀଙ୍କ ଉଦ୍ଦେଶ୍ୟ ଉଦ୍ବୋଧନ ଦେଇକରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ 2047 ମସିହା ତକ ଭାରତ ବିକଶିତ ଅର୍ଥନୀତି ହେବାର ସହିତ ପୃଥିର ଏଆଇ ହବ୍ ହେବା ବୋଲି କହିଛନ୍। ପେହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକେ ନିନ୍ଦା କରିକି ଭାରତୀୟ ସେନାର ପରାକ୍ରମର ପ୍ରଶଂସା କରିଛନ୍। ଦେଶର ଭିତ୍ତିଭୂମି ନିର୍ମାଣ, ଡିଜିଟାଲ ଭାରତ, ଆତ୍ମନିର୍ଭର ଭାରତ, କେନ୍ଦ୍ର ସରକାରଙ୍କ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦି ରାଷ୍ଟ୍ରପତି କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 79 ସ୍ୱାଧୀନତା ଦିବସ ଅବସରରେ ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାନ ଜାତୀୟ ପତାକା ଉତ୍ତୋଳନ ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏ ବଛର ସ୍ୱାଧୀନତା ଦିବସର ବିଷୟ ହେଉଛି ଆତ୍ମନିର୍ଭର ପଞ୍ଚାୟତ ବିକଶିତ ଭାରତର ପରିଚୟ। ଜନଭାଗିଦାରୀକେ ବଢ଼ାବାର ଉଦ୍ଦେଶ୍ୟ ଲାଲକିଲ୍ଲାଠାରେ ଏ ସମାରୋହତି ଯୋଗଦେବାରକେ ଭିନ୍ ଭିନ୍ ବର୍ଗର ପାଖାପାଖି 5,000 ଅତିଥିଙ୍କୁ ନିୟୁତା ଦିଆଯାଇଛି। ଗ୍ରାମ ପଞ୍ଚାୟତର ଉନ୍ନତ ଭିତ୍ତିଭୂମି ସେବା ଆଉ ସାମୁହିକ ପଦକ୍ଷେପ ନେଇକରି ନିଜର ଗୋଟିଏ ଭିନ୍ନ ପରିଚୟ ବନେଇ ପାରିଥିବା ଦେଶର 210 ଜନ ପଞ୍ଚାୟତ ପ୍ରତିନିଧିଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରାଯିବା। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗ ନ ହେବାରକେ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ପରେଡ୍ର ଅଭିବାଦନ ଗ୍ରହଣ କରିବେ। ରାଜ୍ୟପାଳ ଡକ୍ଟର ହରିବାବୁ କମପାଟି ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇକରି ଓଡ଼ିଶାକେ ଦେଶର ବିକଶିତ ଆଉ ଶ୍ରେଷ୍ଠ ରାଜ୍ୟ କରବାର ଲାଗି ସଭେ ମିଳିମିଶି କାମ କରବାରକେ ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇକରି ସମୃଦ୍ଧ ଓଡ଼ିଶା ଆଉ ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ କରବାର ଲାଗି ସଭେ ସଂକଳ୍ପବଦ୍ଧ ହୋଇକରି କାମ କରବାରକେ ଆହ୍ୱାନ ଦେଇଛନ୍। ଦେଶର ସୁରକ୍ଷା ଲାଗି ଜୀବନ ବାଜି ଲଗାଇଥିବାର ବାହାଦୁର ଯବାନମାନଙ୍କୁ ଆଜି ଶୌର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ ବାହିନୀ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ 127 ଜଣ ଯବାନଙ୍କୁ ଶୌର୍ଯ୍ୟ ପୁରସ୍କାର ଆଉ 40 ଜଣଙ୍କୁ ବିଶିଷ୍ଟ ସେବା ପୁରସ୍କାର ଦେବାରକେ ଗଲାକାଲି ମଞ୍ଜୁର କରିଛନ୍। ସେଥିର୍ ଭିତରୁ 4 କୀର୍ତ୍ତିଚକ୍ର, 15 ବୀର ଚକ୍ର, 16 ସୂର୍ଯ୍ୟଚକ୍ର, ଶୌର୍ଯ୍ୟ ପୁରସ୍କାରଟି 58 ସେନା ମେଡାଲ, 6 ନୌସେନା ମେଡାଲ, 26 ବାୟୁସେନା ମେଡାଲ ରହିଛି। ଘୃଣାକେ ପ୍ରତ୍ୟାଖ୍ୟାନ କରିକି କରୁଣା, ସହନଶୀଳତା ଆଉ ଏକତାକେ ବର୍କସ କରବାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମମ୍ପାଟି କହିଛନ୍। ରାଜଭବନଠାରେ ଗଲାକାଲି ହୋଇଥିବା ବିଭାଜନ ବିଭୀଷିକା ସ୍କୃତି ଦିବସ କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ରାଜ୍ୟପାଳ ବିଭାଜନର ଯନ୍ତ୍ରଣାନୁ ଶିକ୍ଷା ପାଇକରି ଆଗ୍କେ ଶାନ୍ତି ଆଉ ସଦ୍ଭାବନା ଦିଗେ ଆଗ୍କେ ବଢ଼ବାରକେ ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଜୟଦେବ ଭବନଠାରେ ହୋଇଥିବା ବିଭାଜନ ବିଭୀଷିକା ସ୍କୃତି ଦିବସ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇକରି ଇତିହାସକେ ନାଇଁ ଭୁଲିକରି ଆମେ ସେନୁ ଶିଖିବାର ଜରୁରୀ ଆଏ ବୋଲି କହିଛନ୍। ଭୁବନେଶ୍ୱରଠାରେ ଆଇବା 18 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଆଜି ପବିତ୍ର ଜନ୍ମାଷ୍ଟମୀ। ପୁରାଣ ଶାସ୍ତ୍ର ଅନୁସାରେ ଭୁଦ ମାସର ଅନ୍ଧାର ପଖର ଅଷ୍ଟମୀ ତିଥିନ ଭଗବାନ ଶ୍ରୀକୃଷ୍ଣ ପୂର୍ଥିନ ଜନ୍ମ ହୋଇଥିଲେ। ଶ୍ରୀକୃଷ୍ଣଙ୍କର ପବିତ୍ର ଜନ୍ମ ଉତ୍ସବ ସାରା ଦେଶ ପାଲିତ ହେଉଛି। ପୁରୀ ଶ୍ରୀମନ୍ଦିର ଜନ୍ମାଷ୍ଟମୀ ଲାଗି ଜବର ତୟାରୀ ହୋଇଛି। ଏଥିଲାଗି ସଞ୍ଜବେଳର 7 ରାତିର 12 ବଜେ ତକ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିବା। ଦିବ୍ୟାଙ୍ଗମାନଙ୍କର ସଫଳତାର କାହାଣୀ ଆମର ସମକର ଲାଗି ପ୍ରେରଣା ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଭୁବନେଶ୍ୱର ମିଶନ ଶକ୍ତି ଭବନଠାରେ ଗଲାକାଲି ଦିବ୍ୟାଙ୍ଗମାନଙ୍କର ସାଙ୍ଗେ ଭାବ ବିନିମୟ କରିକି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଦିବ୍ୟାଙ୍ଗ ମହିଳାମାନଙ୍କର ଆର୍ଥିକ ଆଉ ସାମାଜିକ ସୁରକ୍ଷାର ଦାୟିତ୍ୱ ସରକାରଙ୍କର ଆଏ ବୋଲି କହିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ସବୁ ପର୍ଯ୍ୟଟନସ୍ଥଳୀକେ ଦିବ୍ୟାଙ୍ଗ ଅନୁକୂଳ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସ୍ୱାଧୀନତା ଦିବସ ଶୁଭ ଅବସରରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ଆଜି ସମ୍ବଲପୁରୀ ସମାଚାର ପ୍ରସାରଣ ମୂଲ ହେବା। ସକାଳବେଳା 11 ବଜେନୁ 11:15 ତକ ସମ୍ବଲପୁରୀ ଭାଷାରେ ଡିଡି ଓଡ଼ିଆଟି ପ୍ରସାରଣ କରାଯିବା। ଏଥିଲାଗି ଦିନର 10:30 ବଜେ ଶୁଭାରମ୍ଭ କାର୍ଯ୍ୟକ୍ରମ ଆରମ୍ଭ କରାଯିବା। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫ କର୍ମକ୍ଷେତ୍ରର ଯୌନ ନିର୍ଯାତନା ନିରୋଧୀ ଆଇନ ଉପରେ ଗୋଟିଏ ସଚେତନତା କର୍ମଶାଳା ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ଅତିଥିମାନେ ଯୌନ ନିର୍ଯାତନା ନିରୋଧୀ ଆଇନ ବାବଦେ ବୁଝାଇଥିଲେ। ସେନ୍ତା ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫ ନାରୀ ସୁରକ୍ଷା ସଚେତନତା ଅଭିଯାନ ହୋଇଯାଇଛି। ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳନ ସୃଷ୍ଟି ହୋଇଥିବା ଲଘୁଚାପ ବଲେ ରାଜ୍ୟର ବଡ଼ଭାଗି ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ଆଇବା 19-27 ଆଉ 2 ଲଘୁଚାପ ହୋଇପାରେ। ଇତାର ପ୍ରଭାବତି ରାଇଜେ ଆହୁରି ଜବର ବର୍ଷା ହୋଇପାରେ। ଆଇବା 24 ଭିତରେ ରାଜ୍ୟର 20 ଜିଲ୍ଲାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଥିନିର୍ ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।